ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଅର୍ଥନୀତିର ବିକାଶ ସହିତ ସବୁଜ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବା ଲାଗି ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ନୂଆଦିଲ୍ଲୀର ବିଜୟଚୌକଠାରେ ଆଜି ବିଟିଂ ରିଟ୍ରିଟ୍ ବା ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ। ସଂସଦର ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ। ପରିବେଶ ସନ୍ତୁଳନକୁ ବଜାୟ ରଖି ଔଦ୍ୟୋଗିକ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କଲେ ଓଡ଼ିଶା ସରକାର। ଏବଂ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ରାତି 8:15 ୟୁପି ରୁଦ୍ରସ୍ ଓ ତାମିଲନାଡ଼ୁ ଡ୍ରାଗନ୍ସ ମଧ୍ୟରେ ହେବ ମୁକାବିଲା। କେନ୍ଦ୍ର କ୍ୟାବିନେଟ୍ ଆଜି ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ନ୍ୟାସନାଲ୍ କ୍ରିଟିକାଲ୍ ମିନେରାଲ୍ ମିଶନକୁ ଅନୁମୋଦନ କରିଛନ୍ତି। ଏଥିଲାଗି 34,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଅର୍ଥନୀତିର ବିକାଶ ଦିଗରେ ଏହିସବୁ ଖଣିଜ ପଦାର୍ଥ ଗୁରୁତ୍ୱ ବହନ କରେ। ସବୁଜ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ବଳର ଏକ ସ୍ଥାୟୀ ମୂଲ୍ୟଭିତ୍ତିକ ଶୃଙ୍ଖଳ ସ୍ଥାପନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଶକ୍ତି ରୂପାନ୍ତରଣ, କୃଷି, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ଟେଲି ଯୋଗାଯୋଗ, ପରିବହନ, ଏରୋସ୍ପେସ୍, ଆଣବିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତି ପ୍ରମୁଖ ଭୂମିକା ନିର୍ବାହ କରିବ। ଏହା ଖଣିଜ ଦ୍ରବ୍ୟ ଉତ୍ତୋଳନକୁ ବୃଦ୍ଧି କରିବା ସହିତ ଏ କ୍ଷେତ୍ରରେ ଆମଦାନୀକୁ ହ୍ରାସ କରିବାରେ ମିଶନ ବିଶେଷ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆଜି କ୍ୟାବିନେଟ୍ ନେଇଥିବା ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଖୁ ଫିଡ୍ଷ୍ଟକ୍ରୁ ଇଥାନଲ୍ ପ୍ରସ୍ତୁତି ଲାଗି ମୂଲ୍ୟ ସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ଫିଡ୍ଷ୍ଟକ୍ ମଧ୍ୟରେ ଉଭୟ ବି ଓ ସି ବର୍ଗର ଗୁଡ଼, ଆଖୁରସ, ଚିନି ଓ ଦୋରୁ ଆଦି ଅନ୍ତର୍ଭୁକ୍ତ। ସି ବର୍ଗର ଗୁଡ଼ ଲାଗି ଲିଟର ପିଛା 57.97 ଏବଂ ବି ବର୍ଗ ଲାଗି 60.73 ନିର୍ଦ୍ଧାରଣ ହୋଇଛି। ଏହାଛଡ଼ା କ୍ୟାବିନେଟ୍ ଆଖୁରସ, ଚିନି ଓ ଦୋରୁଅରୁ ବାହାରୁଥିବା ଇଥାନଲ୍ ଲାଗି ଲିଟର ପିଛା 65.61 ନିର୍ଦ୍ଧାରଣ କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଇଥାନଲ୍ ବ୍ଲେଣ୍ଡିଂ ପ୍ରକ୍ରିୟା ଦେଶର ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ପ୍ରାୟ 1,13,000 କୋଟି ମୂଲ୍ୟର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରାଯାଇପାରିଛି। ସେହିଭଳି କୃଷକମାନେ ମଧ୍ୟ ଏହି ବ୍ଲେଣ୍ଡିଂ ପ୍ରକ୍ରିୟା ଦ୍ୱାରା ଉପକୃତ ହୋଇଛନ୍ତି। ଏତଦ୍ବ୍ୟତୀତ ଗତ ଇଥାନଲ୍ ଯୋଗାଣ ବର୍ଷରେ 40,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା କୃଷକମାନଙ୍କୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀର ବିଜୟଚୌକଠାରେ ଆଜି ବିଟିଂ ରିଟ୍ରିଟ୍ ବା ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏଥିରେ ଯୋଗ ଦେଇଛନ୍ତି। ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଏହି ସମାରୋହରେ ସ୍ଥଳସେନା, ନୌସେନା, ବାୟୁସେନା ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀର ବ୍ୟାଣ୍ଡଗୁଡ଼ିକ ପକ୍ଷରୁ ବିଭିନ୍ନ ଧୁନ୍ ପରିବେଷଣ କରାଯାଇଛି। କଦମ କଦମ ବଢ଼ାଏ ଯା ଧୁନ୍ରୁ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇ ଅମର ଭାରତୀ, ଇନ୍ଦ୍ରଧନୁଷ, ଜୟ ଜନ୍ମଭୂମି, ବୀର ସିଏଜନ୍ ଆଦି ଲୋକପ୍ରିୟ ଧୁନ୍କୁ ସେନାର ବ୍ୟାଣ୍ଡ ପରିବେଷଣ କରିଛନ୍ତି। ସାରେ ଯାହା ସେ ଆଚ୍ଛା ଲୋକପ୍ରିୟ ସଙ୍ଗୀତ ଧୁନ୍ରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି। ସଂସଦର ବଜେଟ୍ ଅଧିବେଶନ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଆଗାମୀ ବଜେଟ୍ରେ ଘରୋଇ ଏବଂ ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସରକାର ଅର୍ଥନୈତିକ ଏବଂ ବିତ୍ତୀୟ ରଣନୀତି ଉପରେ ପ୍ରାଥମିକତା ପ୍ରଦାନ କରାଯିବା ନେଇ ଆଶା କରାଯାଉଛି। ଦେଶରେ ସୁଦୃଢ଼ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ଏବଂ ବିତ୍ତୀୟ ସଚେତନତା ଉପରେ ସରକାର ପ୍ରାଧାନ୍ୟ ଦେବେ ବୋଲି ସାଧାରଣ ଜନତାଙ୍କର ଆଶା ରହିଛି। ବଜେଟ୍ ଉପସ୍ଥାପନ ପୂର୍ବରୁ ଆକାଶବାଣୀ ସମ୍ବାଦ ବିଭାଗ ଏକ ସ୍ୱତନ୍ତ୍ର ଧାରାବାହିକରେ ବିଶେଷଜ୍ଞ ଏବଂ ଜନତାଙ୍କଠାରୁ ଏ ନେଇ ମତାମତ ଗ୍ରହଣ କରିଛି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ଶିକ୍ଷା ଷ୍ଟାର୍ଟଅପ୍ର ସହପ୍ରତିଷ୍ଠାତା ଯଶୋବନ୍ତ ଚିତ୍ୟାଲା କହିଛନ୍ତି, ଛାତ୍ରଛାତ୍ରୀଙ୍କ ଦକ୍ଷତା ପ୍ରଶିକ୍ଷଣ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିବାର ଆବଶ୍ୟକତା ରହିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତା ମାସ 5 ଭୋଟ୍ ଗ୍ରହଣ ହେବାକୁ ଥିବାରୁ ବର୍ତ୍ତମାନ ସେଠାରେ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଜାତୀୟ ରାଜଧାନୀରେ ବିଜେପି, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ରୋଡ୍ ଶୋ, ର୍ୟାଲି, ଜନସମାବେଶ ଆଦି କରାଯାଇ ଭୋଟରମାନଙ୍କୁ ନିଜ ନିଜ ପ୍ରାର୍ଥୀ ସପକ୍ଷରେ ଆକୃଷ୍ଟ କରିବାର ଲକ୍ଷ୍ୟ କରାଯାଉଛି। ଏ ସମ୍ପର୍କରେ ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଏହି ତିନି ଦଳର ପ୍ରମୁଖ ନେତାମାନେ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ତ୍ତାରନଗରରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଯମୁନା ନଦୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ମିଛ ପ୍ରଚାର କରୁଥିବାର ଅଭିଯୋଗ କରିଛନ୍ତି। ଏଥିସହିତ ଦିଲ୍ଲୀବାସୀଙ୍କୁ ଏହି ଦଳ ମିଥ୍ୟା ପ୍ରତିଶ୍ରୁତି ଦେଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ବାଦାରପୁର ଅଞ୍ଚଳରେ ପ୍ରଚାର କରିଛନ୍ତି। ସେହିଭଳି ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ଆଜି ବଦଲି ଓ ତିମରପୁର ଅଞ୍ଚଳରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବିକାଶପୁରୀ, ତିଲକନଗର ଓ ରାଜୌରି ଗାର୍ଡେନ୍ଠାରେ ଆୟୋଜିତ ରୋଡ୍ ଶୋରେ ଭାଗ ନେଇଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ ଦିଲ୍ଲୀରେ ରାଜନୈତିକ ଉଷ୍ମତା କ୍ରମଶଃ ବୃଦ୍ଧି ପାଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପରିବେଶ ସନ୍ତୁଳନକୁ ବଜାୟ ରଖି ଉଦ୍ୟୋଗିକ ବିକାଶ କରିବା ଦିଗରେ ଓଡ଼ିଶା ସରକାର ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ଦିନରେ ଅନୁଷ୍ଠିତ ସମାବେଶରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ଏକ ବ୍ୟାପକ ଏବଂ ଭବିଷ୍ୟତ ଚିନ୍ତାଧାରାର ଆଭିମୁଖ୍ୟ ଗ୍ରହଣ କରିଛି। ଏହି ସମ୍ମିଳନୀରେ ଶିଳ୍ପପତିମାନେ ରାଜ୍ୟରେ ଶକ୍ତି କ୍ଷେତ୍ରରେ 4,33,000 କୋଟି ଟଙ୍କାର ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ 16 ବିଭାଗରେ ମୋଟ 130 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ରାଜ୍ୟରେ 10,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା ରହିଛି ବୋଲି ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି। ମୌନୀ ଅମାବାସ୍ୟା ଅବସରରେ ଆଜି ତ୍ରିବେଣୀ ସଙ୍ଗମଠାରେ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି। ବିଭିନ୍ନ ଆଖଡ଼ାର ସାଧୁସନ୍ତଙ୍କ ସମେତ କୋଟି କୋଟି ଶ୍ରଦ୍ଧାଳୁ ଆଜି ସେଠାରେ ବୁଡ଼ ପକାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 2 ମଧ୍ୟରେ 5 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବିଶ୍ୱର ଏହି ସର୍ବବୃହତ ମହାକୁମ୍ଭ ମେଳାରେ ବୁଡ଼ ପକାଇଛନ୍ତି ବୋଲି ଜଣାପଡ଼ିଛି। ଗତ 13 ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଆଜି ପର୍ଯ୍ୟନ୍ତ ପ୍ରାୟ 25 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି। ଅନ୍ୟପକ୍ଷରେ ଗତକାଲି ରାତି 2 ମଧ୍ୟରେ ପ୍ରୟାଗରାଜର ମହାକୁମ୍ଭ ଆଖଡ଼ା ମାର୍ଗ ଅବରୋଧକୁ ଅତିକ୍ରମ କରିବା ସମୟରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସେ କହିଛନ୍ତି ଆହତଙ୍କୁ ତୁରନ୍ତ ଚିକିତ୍ସାଳୟ ନିଆଯାଇ ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଛି। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତାଙ୍କ ସହିତ ଯୋଗାଯୋଗରେ ରହି ଖବର ନେଉଛନ୍ତି ବୋଲି ଶ୍ରୀ ଯୋଗୀ କହିଛନ୍ତି। ଆସନ୍ତା ମାସ 26 ଶିବରାତ୍ରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହାକୁମ୍ଭ ମେଳାରେ ଯୋଗଦେବା ଲାଗି ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। କେବଳ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଅମୃତ ସ୍ନାନ ଲାଗି ରେଳବାଇ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଲାଗି 190 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସୋନୁଭା ଥାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ 2 ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଶୁତୋଷ ଶେଖର କହିଛନ୍ତି, ଏହି ଗୁଳି ବିନିମୟ ଘଟଣାରେ ଅନେକ ମାଓବାଦୀ ଆହତ ହେବା ସହିତ ସେଠାରେ ତଲାସୀ ଅଭିଯାନ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଉପରେ ସିପିଆଇ ମାଓବାଦୀମାନେ ଆକ୍ରମଣ କରିବେ ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯିବା ପରେ ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା ବୋଲି ଏସ୍ପି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ସପ୍ତାହରେ ହ୍ୱାଇଟ୍ ହାଉସ୍ଠାରେ ଏକ ବୈଠକ ପାଇଁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଆମନ୍ତ୍ରଣ କରିଛନ୍ତି। ଶ୍ରୀ ନେତାନ୍ୟାହୁ ଏକ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ସେ ଆସନ୍ତା ମାସ 4 ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିବେ। ଇସ୍ରାଏଲ୍ ଏବଂ ଏହାର ପଡ଼ୋଶୀମାନଙ୍କ ସହିତ ଶାନ୍ତି ସ୍ଥାପନ ଏବଂ ଶତ୍ରୁମାନଙ୍କୁ ମୁକାବିଲା କରିବା ପାଇଁ ଉଦ୍ୟମ ସମ୍ପର୍କରେ ଆଲୋଚନା କରିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଚିଠିରେ ଉଲ୍ଲେଖ ରହିଛି। ଶ୍ରୀ ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଦାୟିତ୍ୱ ଗ୍ରହଣ କରିବା ପରେ ହ୍ୱାଇଟ୍ ହାଉସ୍ ଗସ୍ତରେ ଶ୍ରୀ ନେତାନ୍ୟାହୁ ପ୍ରଥମ ନେତୃବୃନ୍ଦ ହେବେ। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ଠାରେ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗର ଆଜିକାର ଏକ ମ୍ୟାଚ୍ରେ ସୁରମା ହକି କ୍ଲବ୍ ଓ ସ୍ରାଚି ରାହ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ସୁରମା ହକି କ୍ଲବ୍ 1-0 ଗୋଲରେ ଆଗୁଆ ରହିଛି। ସେହିଭଳି ଆଜି ରାତି 8:15 ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ୟୁପି ରୁଦ୍ରସ୍ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମୁକାବିଲା ହେବ। ଆଜିର ଲିଗ୍ ମ୍ୟାଚ୍ ପରେ ସେମିଫାଇନାଲ୍ ଚୂଡ଼ାନ୍ତ ହେବ। ଅର୍ଥନୀତିର ବିକାଶ ସହିତ ସବୁଜ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବା ଲାଗି ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ନୂଆଦିଲ୍ଲୀର ବିଜୟ ଚୌକଠାରେ ଆଜି ବିଟିଂ ରିଟ୍ରିଟ୍ ବା ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ। ସଂସଦର ବଜେଟ୍ ଅଧିବେଶନରେ ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ। ପରିବେଶ ସନ୍ତୁଳନକୁ ବଜାୟ ରଖି ଉଦ୍ୟୋଗିକ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କଲେ ଓଡ଼ିଶା ସରକାର। ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ରାତି 8:15 ୟୁପି ରୁଦ୍ରସ୍ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।